ହ୍ୟାଲୋ, ହଁ ମୁଁ ଆଜ୍ଞା, ନମସ୍କାର ଆଜ୍ଞା, ମୁଁ 37 ନମ୍ବର ୱାର୍ଡରୁ ସୁରେନ୍ଦ୍ର କୁମାର ସେନାପତି କହୁଥିଲି, ସୀତାପୁର ବସ୍ତି ବିଜୁ ଆଦର୍ଶ କଲୋନୀ। ମୁଁ ଆଜ୍ଞା ଏଥିରେ ପ୍ରେସିଡେଣ୍ଟ ଅଛି। ଆଉ ଆମର ଯୋଉ ସମସ୍ୟା ଥିଲା, ଆମର ଯୋଉ ସୁରେଜ ଲାଇନ ଆଉ ଡ୍ରେନ ଲାଇନ, ବର୍ତ୍ତମାନ ସୁରେଜ ଲାଇନର କାମ ଚାଲିଛି ଆଉ ସବୁ କାମ ଆସି କରୁଛନ୍ତି। ଆଉ ଡ୍ରେନଟା ଆମର ଯୋଉ ଥିଲା ଗୋଟିଏ ଗଳିର, ସେ ଗଳିଟା ବର୍ତ୍ତମାନ ପାଣିଟା ଚୋକ୍ କରିଥିଲା, ତେଣୁ ଆମର ଯୋଉ କର୍ପୋରେଟର ମ୍ୟାଡାମ ତାଙ୍କୁ ଆମେ ସେଟାକୁ କହିଥିଲୁ, ସେଟା ସଜେସନ ଦେଇକି ସେ କାମଟା ବର୍ତ୍ତମାନ ଠିକ ଅଛି, ଆଉ ସେଥିପାଇଁ ଆମେ ଧନ୍ୟବାଦ ଦଉଛୁ। ଆଉ କିଛି ପ୍ରୋବ୍ଲେମ ତ ବର୍ତ୍ତମାନ ନାହିଁ ଆମ ସାହିର, ଯଦି ଇନକେସ ଆମର ସାହିର କିଛି ଅସୁବିଧା ହୁଏ ଆପଣଙ୍କୁ ଫୋନ ମାଧ୍ୟମରେ ଆପଣଙ୍କୁ ଜଣେଇବୁ, ଆଉ ଆପଣ ଆମକୁ ସେଟା ସେବା ଯୋଗାଇ ଦେବେ ଆଉ।